శ్రీమద్భాగవతం ఏకాదశ స్కంధ 23వ శ్లోక 57. ఏతాం స్వాస్థాయ పరాత్మనిష్ట అధ్యాసితం పూర్వతమైర్మహర్షి అహం దృశ్యామిందురంతపారం తమో ముకుందాంగీ నిషేవైవ. ఇటుకు అవంతిర అవంతి తమ చైత్ర ఉజ్జయిని ఉజ్జయినిర జనే బ్రాహ్మణ ఇటుకు కథ కలిసింది. ఇటుకు ఆమె సన్యాసిమని ఇది గాయత్రి తమ నవ్వు గాయత్రి మధ్య పూర్వోత్సవ భావన సన్యాసిమని ఈ మంత్రికి చెప్పగలను. మహాప్రభు ఇటువంటి సన్యాసిమలే మంత్రి చెప్పగలిగి బృందావన ఎందుకు నిత్యానికి తనకు పాటబుల్లేదని కొన్ని కంటి గురికి వెళ్ళలే కాకపోతే జగన్నాథ్ పూరి అసలు ఏకాదశి స్థానంలో ఈ తెలిసి అధ్యాయ ఒకటే అసలు అందులో తా పూర్వ అధ్యాయ 22 అధ్యాయ ଆମେ ଆ ପୂର୍ବରୁ ଯେଉଁ ରେକର୍ଡ଼ିଂ କରାହେଇଥିଲା ସେଇଟା ଏକାଦଶ ସ୍କନ୍ଦ କୋଜା ହେଇଛି 19 ହେଇଥିଲା 20 ଅଧ୍ୟାୟରୁ ଆମେ ରହିଥିଲା. ତେଣୁ 20 ଅଧ୍ୟାୟରେ ଯେଉଁ ବହୁତ ପ୍ରସିଦ୍ଧ ଶ୍ଳୋକ ଗୋଟେ ଅଛନ୍ତି, ମୃଦେହା ମାଧ୍ୟମ ସୁଲଭମ ସୁଦୁର୍ଲଭମ ప్లవం సుకల్పం గురుకర్ణధారం మయానుకూలేన నవసూత్రితం కుమాన్ భవాబ్ధీ నాంతరే స్వాత్మ. బహు సుందర శ్లోక గోటి రైసింది. కోడి అధ్యాయ శ్లోక 70. మృదయ మాధ్యం సులభం దుర్లభం. కోడి అధ్యాయ కర్మ జ్ఞాన ఏం భక్తి ఏ విషయ భగవాన్ కోసండి. తేను ଏଠି ଯେଉଁ କହୁଛନ୍ତି ବହୁ ଦୁର୍ଲଭ ସୁଦୁର୍ଲଭ କାହିଁକି ନା ସେ ଅନେକ ଜନ ପରେ ଏଇ ମନୁଷ୍ୟ ଶରୀର ପ୍ରାପ୍ତ ହେଇଛି, କିନ୍ତୁ ମନୁଷ୍ୟ ଶରୀର ପ୍ରାପ୍ତ ହେଇ ଯଦି ସେ ତାର ସଦୁପଯୋଗ ନ କଲା ତାହେଲେ ସେ ପୁଣି ମନୁଷ୍ୟ ଜୀବନ ତାର ନଷ୍ଟ ହେଇଗଲା. ଆମେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭାଷାରେ କହୁଛନ୍ତି, ଅହୋ ଦରିଦ୍ର ଚିନ୍ତାମଣି ଅକସ୍ମାତ୍ ପ୍ରାପ୍ୟ ପଙ୍କେ କ୍ଷିପତି ଇତ୍ୟାହ. ଯଦି ଜଣେ ଦରିଦ୍ର ବ୍ୟକ୍ତି ଖାଇବାକୁ ପାଉନି, ଆମର ଓଡ଼ିଶାରେ ଏବେ ସବୁ କୃଷକ ଆତ୍ମହତ୍ୟା କରୁଛନ୍ତି, ତେଣୁ ସେଭଳି ବହୁତ ଦରିଦ୍ର ବ୍ୟକ୍ତି ଜଣେ ଯଦି ତାକୁ ଦିଆଗଲା ଗୋଟେ ଚିନ୍ତାମଣି ପ୍ରସ୍ତର, ଚିନ୍ତାମଣି ପ୍ରସ୍ତର କ'ଣ ଯେଉଁଟାକୁ ଛୁଇଁଦେଲେ ସେ ସୁନା ହେଇଯିବ, ସେଭଳି ପ୍ରସ୍ତର ଯଦି ଦିଆଯିବ ଏବଂ ସେ ସେଟାକୁ ପୁଣି ଫିଙ୍ଗିଦେବ ତାହେଲେ ଯେ ଦେଲା ସେ ଚିନ୍ତାମଣି ପ୍ରସ୍ତର ତା ମାନେ କେତେ ଦୁଃଖ ହବ. ଖୁସି ହବ ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି. ସେଇ ମାନେ ମନ ଦୁଃଖରେ ଭଗବାନ କହୁଛନ୍ତି କଥା ଉଦ୍ଧବଙ୍କୁ, ଯେ ମନୁଷ୍ୟ ଜନ୍ମ ପାଇଲା ସେ କେହି ବିଷୟ ସୁଖରେ ମଜିକି ରହିଲା, ସେ ଆଉ ମନୁଷ୍ୟ ଜନ୍ମର ଯେଉଁ ସାର୍ଥକତା କେମିତି ଭଗବାନ ପ୍ରାପ୍ତ ହେବ ସେଥିରେ ଲାଗିଲାନି. ତେଣୁ ସେଇଭଳି ଭାବରେ ସେ ମନ ଦୁଃଖରେ କହୁଛନ୍ତି. ତୁମେଟି ବୁଝିବା ପାଇଁ ଓହୋ କରି ବୁଝିବ, ସେଥିପାଇଁ ସେଇଟା ଇଏ ହେଉଛି ଅସୁବିଧା ସେଥିରେ ତୁମର. ତେଣୁ ଏଇଭଳି ଭାବରେ ଭଗବାନ ଉଦ୍ଧବଙ୍କୁ ଯେଉଁ କହୁଛନ୍ତି, ପ୍ରଭଂ ସୁକଳ୍ପଂ ଗୁରୁକର୍ଣ୍ଣ ଧାରମ, ମନୁଷ୍ୟ ଜନ୍ମ ମନୁଷ୍ୟ ଶରୀର ଗୋଟେ ସୁକଳ୍ପ ପ୍ଲବ ମାନେ ଗୋଟେ ସୁନ୍ଦର ନୌକା, ତେଣୁ ସୁନ୍ଦର ନୌକା ପାଇକରି ସେ ଭବସାଗର ପାର ହେଲା ନାହିଁ ତାହେଲେ ତାକୁ କ'ଣ କୁହାଯିବ ଆତ୍ମହା, ସେ ନିଜେ ନିଜର ହତ୍ୟାକାରୀ. ତେଣୁ 20 ଅଧ୍ୟାୟରେ ଏଇଭଳି ବହୁତ ସୁନ୍ଦର ସୁନ୍ଦର ଶ୍ଲୋକ ସବୁ ଅଛନ୍ତି. ତେଣୁ 21 ଅଧ୍ୟାୟରେ ଗୁଣ ଦୋଷ ବ୍ୟବସ୍ଥା ବିଷୟରେ କହୁଛନ୍ତି, ବିଶ୍ୱେଶ୍ୱରୀ ଅଧିକାରୀ ଜାନିଷ୍ଠା ସ୍ୱଗୁଣ ପରିକୀର୍ତ୍ତିତ ବିପର୍ଯ୍ୟୟସ୍ତୁ ଦୋଷ ସାଧୁ ଏହି ନିଶ୍ଚୟ ତେଣୁ କାହାର କେଉଁଥିରେ ଅଧିକାର ଅଛି ସେଇ ଅନୁସାରେ ମନେକର ବ୍ରାହ୍ମଣ ଯାହାର ଅଧିକାର ଅଛି ପଠନ ପାଠନ ଜଗନ ଜାଗନ ଧ୍ୟାନ ପ୍ରତିଗ୍ରହ ସେ ଯଦି ଯୁଦ୍ଧ କରିବ ତାହେଲେ ସେଇଟା ଠିକ୍ ହେବନି। ସେଭଳି ଭାବରେ ଯାହାର ଯେଉଁ ଅଧିକାର ଯାହାର ନିଷ୍ଠା ସେଇଟା ଗୁଣ ବୋଲି ପରିକଳ୍ପିତ ହେଉଛି କିନ୍ତୁ ବିପର୍ଯ୍ୟୟ ତ ଦୋଷ ତାର ବିପର୍ଯ୍ୟୟ ବା ତାର ବିପର୍ଯ୍ୟୟ ହେଲେ ସେଇଟା ଦୋଷ। ଏଭଳି ଭାବରେ ଗୁଣ ଏବଂ ଦୋଷର ବ୍ୟବସ୍ଥା ଏକୋଇଶ ଅଧ୍ୟାୟରେ ବର୍ଣ୍ଣନା କରି ବାଇଶ ଅଧ୍ୟାୟରେ ଭଗବାନ ପ୍ରକୃତି ପୁରୁଷ ଏବଂ ବିବେକ ବିଷୟରେ ବର୍ଣ୍ଣନା କରୁଛନ୍ତି। ଅତେ ଅବିଦ୍ୟମାନେ ବି ସଂସ୍କୃତି ନ ନିବର୍ତ୍ତତେ ଧାତ ବିଷୟାନସ୍ୟ ସ୍ୱପ୍ନେ ଅନର୍ଥା ଗମ ଅନର୍ଥା ଗମ ଯଥା ଯେମିତି ଶୋଉଥିଲା ବେଳେ ବିଭିନ୍ନ ସ୍ୱପ୍ନ ଦେଖୁଛ କିନ୍ତୁ ସ୍ୱପ୍ନ ଯେତେବେଳେ ଭାଙ୍ଗି ଯାଉଛି ସେତେବେଳେ କ'ଣ ଜାଣିଛ ଯେ ଏଇଟା ଏଇଟା ମିଛ କଥା ଏଇଟା ଠିକ କଥା ନୁହଁ। ସେମିତି ଭୌତିକ ଜଗତରେ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଏ ଭୌତିକ ଜଗତରେ ଶରୀରକୁ ନେଇକି ଚିନ୍ତା କରି ବହୁତ ଆନନ୍ଦ ପ୍ରାପ୍ତ ହେବା ପାଇଁ ସବୁ ପ୍ରକାର ବିଭିନ୍ନ ପ୍ରକାର କଳ୍ପନା ସବୁ ଚାଲିଛି ବିଭିନ୍ନ ପ୍ରକାର ସବୁ ପ୍ଲାନ୍ ପ୍ରୋଜେକ୍ଟ ଚାଲିଛି ତାଦ୍ୱାରା ସେ ସଂସ୍କୃତି ନ ନିବର୍ତ୍ତେ ଏ ଭୌତିକ ଜଗତରେ ହିଁ ଘୁରି ବୁଲୁଥିବେ ତେଣୁ ଭଗବାନଙ୍କ ଶରଣରେ ଗଲେ ତେଣୁ ସେ ସେଇ ସଂସ୍କୃତିରୁ ବା ଜନ୍ମମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇପାରିବ। ତେଣୁ ଭଗବାନ କହୁଛନ୍ତି ଉଦ୍ଧବଙ୍କୁ ଉଦ୍ଧବ ତମେ ମାନ ଅପମାନ ଏସବୁ ସହେ କରିବ ସହେ କଲେ ମୋର ଯେତେବେଳେ ଆରାଧନା କରୁଛ ଯିଏ ଅପମାନ କଲେ ବି ତାକୁ ସହିବ ତେଣୁ ଉଦ୍ଧବ କହୁଛନ୍ତି ପ୍ରଭୁ କେମିତି ଜଣେ ଅପମାନ ସହି କରିବ ଏଟା ତ ବଡ଼ କଷ୍ଟ ଅପମାନ ସହି କରିବା ତେଣୁ ତେଇଶ ଅଧ୍ୟାୟରେ ଏଇ ଶ୍ଳୋକରେ ସେ ଭଗବାନ ଏଇ ଭିକ୍ଷୁର କଥା କହୁଛନ୍ତି ଏଇ ଅବନ୍ତର ବ୍ରାହ୍ମଣ ଅବନ୍ତର ବ୍ରାହ୍ମଣ ଜଣଙ୍କ ବହୁତ ଧନୀ ବ୍ୟକ୍ତି ଥିଲେ କିନ୍ତୁ ତାଙ୍କର ସେ ଧନକୁ ସେ କୃପଣ ଥିଲେ ଜମା ଖର୍ଚ୍ଚ କରୁନଥିଲେ ସ୍ତ୍ରୀ ପିଲା ଛୁଆ କାହାକୁ ଦେଉନଥିଲେ ପଇସା ଆଉ ଧର୍ମ କଥା ତ ଛାଡ଼ନ୍ତି ତେଣୁ ଭଗବାନଙ୍କର ଇଚ୍ଛାରେ ଦେବତାମାନେ ତାଙ୍କ ଉପରେ କୋପ ପ୍ରକାଶ କରି ତାଙ୍କୁ ତ୍ୟାଗ କରିଦେଲେ ତାଙ୍କର ଧନ ସବୁ ଚାଲିଗଲା ତେଣୁ ସେ ବହୁତ ଦରିଦ୍ର ହୋଇଗଲେ ଆଉ କେହି ତାଙ୍କ ପିଲାମାନେ ତାଙ୍କ ସ୍ତ୍ରୀ ପିଲାମାନେ କେହି ପଚାରିଲେନି ତାକୁ ତେଣୁ ତାପରେ ତାଙ୍କର ଗୋଟେ ବୈରାଗ୍ୟ ଜାତ ହେଲା ତେଣୁ ସେ କେତୋଟି କଥା କହିଛନ୍ତି ଯେଉଁଟା ଏଇ ତେଇଶ ଅଧ୍ୟାୟରେ ଭଗବାନ କହୁଛନ୍ତି ସେ କହୁଛନ୍ତି ନାୟଂ ଜନମେ ସୁଖ ଦୁଃଖ ହେତୁ ନ ଦେବତାତ୍ମା ଗ୍ରହ କର୍ମ କାଳ ମନ ପରମ କାରଣ ମା ମନନ୍ତି ସଂସାର ଚକ୍ରଂ ପରିବର୍ତ୍ତେ ଜତ୍ ନାୟଂ ଜନମେ ସୁଖ ଦୁଃଖ ହେତୁ ଆମେ ଯେଉଁ ସୁଖ ପାଉଛେ ବା ଦୁଃଖ ପାଉଛେ ଏହାର କାରଣ କ'ଣ ଆଉ କିଏ ଜଣେ ବ୍ୟକ୍ତି ନା ନୂଆ ଦେବତା ଦେବତାମାନେ କି କାରଣ ବା ଗ୍ରହ କର୍ମ କାଳ ଏସବୁ କି କାରଣ ନା ତାହେଲେ କେଉଁଟା କାରଣ ନା ମନ ପରମ କାରଣ ମା ମନନ୍ତି ଆମର ମନ ହିଁ ସବୁଥିର ମୂଳ କାରଣ ତେଣୁ ସଂସାର ଚକ୍ର ପରିବର୍ତ୍ତେ ଦେହ ଆମେ ଏଇ ମନ ଯୋଗୁଁ ଏଇ ସଂସାର ଚକ୍ରରେ ଘୁରି ବୁଲୁଛେ ତେଣୁ ତାଙ୍କର ଯେଉଁ ବୈରାଗ୍ୟ ଜାତ ହେଲା ଭଗବାନ କୃପାରୁ ସେ ଏଇ ଶ୍ଳୋକଟି ସେ କରୁଥିଲେ କ'ଣ ଏତାଂଶ ଆସ୍ଥାୟ ପରାତ୍ମନିଷ୍ଠା ତେଣୁ ମୁଁ ସେଇ ଭଗବାନ ପରାତ୍ମା ପରମାତ୍ମାଙ୍କ ପାଖରେ ମୋର ଆସ୍ଥା ପ୍ରକାଶ କରୁଛି ତାଙ୍କ ପାଖରେ ମୋର ନିଷ୍ଠା ପ୍ରଦର୍ଶନ ରଖୁଛି ଅଧ୍ୟାସିଦମ ପୂର୍ବତମେ ମହର୍ଷି ଖାଲି ମୁଁ ଯେ ରଖୁଛି ତା ନୁହଁ ଏହିଭଳି ଭାବେ ପୂର୍ବତମେ ପୂର୍ବରୁ ଅନେକ ମହର୍ଷିମାନେ ମଧ୍ୟ ଭଗବାନ ପଦ୍ମପଦ୍ମରେ ଆଶ୍ରୟ ନେଇ ଏ ଭବସାଗରୁ ପାରି ଯାଇ ଦେଇଯାଇଛନ୍ତି ତେଣୁ ମୁଁ ମଧ୍ୟ ଅହଂ ତରିଶ୍ୟାମି ଦୂରନ୍ତ ପାର ମୁଁ ମଧ୍ୟ ଏଇଟାକୁ ପାର ହେଇଯିବି ଯଦିଓ ଦୂରନ୍ତ ପାର ଯଦିଓ ଜଣେ କେହି ପାର ହେଇପାରନ୍ତି ନାହିଁ କିନ୍ତୁ ମୁଁ ଭଗବାନ ପଦ୍ମପଦ୍ମରେ ଆଶ୍ରୟ ନେଇକରି ଏଇଟାକୁ ପାର ହେଇଯିବି ତମ ମୁକୁନ୍ଦାଙ୍ଗିଣୀ ସେ ବହିବ କେମିତି ପାର ହେବି ନା ତମ ମୁକୁନ୍ଦାଙ୍ଗିରି ନିଶ୍ଚୟ ତମ ହେଉଛି ଅନ୍ଧକାର ଏ ଭୌତିକ ଜଗତକୁ ଅନ୍ଧକାରମୟ ଜଗତ ବୋଲି କୁହାଯାଉଛି ତମସୋ ମା ଜ୍ୟୋତିର୍ଗମୟ ବେଦରେ ଏଇଟା କୁହାଯାଇଛି ତେଣୁ ତମ କେମିତି ମୁଁ ପାର ହେବି ନା ମୁକୁନ୍ଦାଙ୍ଗିରି ନିଶ୍ଚୟ ମୁକୁନ୍ଦ ହେଉଛନ୍ତି କିଏ ଭଗବାନ ମୁଁ ଅର୍ଥାତ୍ ମୁକ୍ତି ଯେ ପ୍ରଦାନ କରନ୍ତି ମୁକୁନ୍ଦ ବା ଆଉ ଗୋଟେ ମୁକୁନ୍ଦ ଶବ୍ଦର ଅର୍ଥ ହେଉଛି ମୁକ୍ତିକୁ ଯେ କୁସ୍ଥିତ କରିଦିଅନ୍ତି, ଅର୍ଥାତ୍ ଯେ ଭକ୍ତି ପ୍ରଦାନ କରନ୍ତି। ଯେଉଁମାନେ ଭକ୍ତି ପ୍ରାପ୍ତ ହୁଅନ୍ତି ସେମାନଙ୍କ ପାଇଁ ମୁକ୍ତିଟା ହେଉଛି କୈବଲ୍ୟ ନରକାୟତ ବୋଲି କୁହାଯାଉଛି, ଏ ନର୍କ ବୋଲି ତାଙ୍କ ପାଇଁ କୈବଲ୍ୟଟା। ତେଣୁ ସେ ମୁକୁନ୍ଦଙ୍କର ଅଙ୍ଘ୍ରୀ, ଅଙ୍ଘ୍ରୀ କହିଲେ ପାଦପଦ୍ମ, ନିଶ୍ଚୟ ବହିବ ସେବା ମାଧ୍ୟମରେ ଭଗବାନ ପାଦ ସେବା କରିବା ଦ୍ୱାରା ମୁଁ ଏଇ ଭୌତିକ ଜଗତକୁ ଅତି ସହଜରେ ପାର ହେଇଯାଇପାରିବି। ତେଣୁ ଏଇଭଳି ଭାବରେ ଏକାଶ ସ୍କନ୍ଦ ତିରିଶ ଅଧ୍ୟାୟରେ ଏଇ ବ୍ରାହ୍ମଣର ଭିକ୍ଷୁ କଥା କୁହାହେଉଛି। ତେଣୁ ଏଇଭଳି ଭାବରେ ସେ ଏ ବ୍ରାହ୍ମଣ ଜଣଙ୍କ ଭିକ୍ଷା କରି ଯେତେବେଳେ ଚଳୁଥିଲେ, ସେଇ ସମୟରେ ସମସ୍ତ ଲୋକମାନେ ତାଙ୍କୁ ବହୁତ ପ୍ରକାର ଅପମାନ କରୁଥିଲେ, ତାଡ଼ନା କରୁଥିଲେ, କିଏ ତା'ର ଭିକ୍ଷୁଦଣ୍ଡକୁ ଛଡ଼ାଇ ନେଉଥିଲେ, କିଏ ତା'ର ଖାଦ୍ୟ ଯେତେବେଳେ ଖାଦ୍ୟ ଯଦି ଇଏ କରି ଭିକ୍ଷା କରି କିଛି ଖାଦ୍ୟ ପାଉଥିଲେ ସେଇଟା ଗ୍ରହଣ କରୁଥିଲେ, ମୌନ ରହିଥିଲେ ସେ। ଲୋକମାନେ ଆସି କିଏ ତା'ର ଖାଦ୍ୟ ଉପରେ ପରିସ୍ରା କରିଦେଉଥିଲେ, କିଏ ତା'ର ମସ୍ତକ ଉପରେ ଛେପ ପକାଇ ଦେଉଥିଲେ, କିନ୍ତୁ ସବୁ ସେ ସହି ନେଉଥିଲେ। ପୁଣି ଏହି ଶ୍ଳୋକଟି ପାଠ କରି ସେ ସବୁ ସହି ନେଉଥିଲେ। ତେଣୁ ଭଗବାନ ଉଦ୍ଧବଙ୍କୁ ଏଭଳି ଭାବରେ ଏ ଭିକ୍ଷୁର ଉଦାହରଣ ଦେଇ କହୁଛନ୍ତି କେମିତି ତୁମେ ସବୁ ସହିବାକୁ ପଡ଼ିବ। ଭଗବତ ଗୀତାରେ ଅର୍ଜୁନଙ୍କୁ ମଧ୍ୟ ଭଗବାନ କହିଥିଲେ ଏ କଥା, କହିପାରିବ କେଉଁଟା? ଦ୍ୱିତୀୟ ଅଧ୍ୟାୟରେ ମାତ୍ରା ସ୍ପର୍ଶାସ୍ତୁ କୌନ୍ତେୟ ଶୀତୋଷ୍ଣ ସୁଖ ଦୁଃଖଦା ଆଗମ ପାୟନ ନିତ୍ୟା ତାଙ୍କ ତିତିକ୍ଷସ ଭାରତ। ଆମର ଶରୀର ଏଭଳି ସୃଷ୍ଟି ହେଇଛି ଯେ ବର୍ତ୍ତମାନ ଖରା ସକାଳେ ଶୀତ ଥଣ୍ଡା ପାଣିରେ ଗାଧୋଇଲା ବେଳକୁ ବଡ଼ କଷ୍ଟ ଲାଗୁଛି, ଗରମ ପାଣିରେ ଗାଧୋଇଲେ ଭଲ ଲାଗନ୍ତା। ସେଇଭଳି ଭାବରେ ଖରାଦିନେ ଗରମ ପାଣିଟା କଷ୍ଟ ଲାଗିବ। ମାନ ଅପମାନ ଶୀତ ଉଷ୍ଣ ସୁଖ ଦୁଃଖ ଏସବୁ ଆସିବ ଏବଂ ଯିବ, ତେଣୁ ତୁମେ ଏଇଟାକୁ ସହି ନେବାକୁ ଚେଷ୍ଟା କର। ତେଣୁ ଏଇଭଳି ଭାବରେ ତେଇଶ ଅଧ୍ୟାୟରେ ଭଗବାନ ଏହି ଅବନ୍ତୀ ବ୍ରାହ୍ମଣ କଥା କହି ଚବିଶ ଅଧ୍ୟାୟରେ ସାଂଖ୍ୟ ଯୋଗ ବିଷୟରେ ବର୍ଣ୍ଣନା କରିବେ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ।